ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡ ଗସ୍ତ ଅବସରରେ ଆଜି ସେଠାକାର ପ୍ରଧାନମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ରେପୋରେଟ୍ ପୂର୍ବଭଳି 6.25% ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା. ଲୋକସଭାରେ ଆଗତ ହେଲା ୱାକଫ୍ ସଂଶୋଧନ ଅଧିନିୟମ 2024. ପ୍ୟାରିସ୍ ଅଲିମ୍ପିକ୍ସରେ ଯୋଗ୍ୟତା ହରାଇବା ପରେ କୁସ୍ତିଯୋଦ୍ଧାର ସନ୍ନ୍ୟାସ ନେଲେ ବିନେଶ ଫୋଗଟ୍, ଏବଂ 33 ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନ୍ରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି. ଏହି ଅବସରରେ ନ୍ୟୁଜିଲାଣ୍ଡ ଗଭର୍ଣ୍ଣର ଜେନେରାଲ୍ ସିଣ୍ଡି କ୍ୟୁରୋ, ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍, ଲୋକସଭା ସାଂସଦ ଯୁଗଳ କିଶୋର ଶର୍ମା ଏବଂ ସୌମିତ୍ର ଖାନ୍ ଉପସ୍ଥିତ ଥିଲେ। ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାକାର ଜାତୀୟ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଆଜି ସକାଳେ ଦୁଇଦିବସୀୟ ଗସ୍ତରେ ନ୍ୟୁଜିଲାଣ୍ଡ ରାଜଧାନୀ ୱେଲିଂଟନ୍ରେ ପହଞ୍ଚଥିଲେ। ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍ ସିଣ୍ଡି କ୍ୟୁରୋଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଓ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ମାଓରି ସଂସ୍କୃତି ପ୍ରଦର୍ଶନ କରାଯାଇଥିଲା। ଆଜି ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନ୍ଠାରେ ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ। ସେ କହିଛନ୍ତି, ଭାରତ ସରକାର ଦେଶରେ ଶିକ୍ଷା ଗୁଣବତ୍ତା ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାଷ୍ଟ୍ରପତି ମୁର୍ମୁ ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍ଙ୍କ ସମେତ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଏବଂ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ୱେଷ୍ଟର୍ଣ୍ଣ ପିଟର୍ସଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ନବମ ଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ପୂର୍ବଭଳି ରେପୋ ରେଟ୍ 6.25% ରହିଥିବା ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ଏଥିସହିତ ଏମ୍ଏସ୍ଏଫ୍ ଦର ଏବଂ ବ୍ୟାଙ୍କ ରେଟ୍ 6.75% ରହିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବା ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ମୁଦ୍ରାନୀତି କମିଟି ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେବେ ସ୍ଥାୟୀ ଜମା ସୁବିଧା ଏସ୍ଡିଏଫ୍ ରେଟ୍ 6.25 ଏବଂ ସୀମାନ୍ତ ସ୍ଥାୟୀ ସୁବିଧା ଏମ୍ଏଫ୍ଏଫ୍ ଦର ଓ ବ୍ୟାଙ୍କ ରେଟ୍ 6.75% ରହିଛି। ଶ୍ରୀ ଦାସ କହିଛନ୍ତି, ମୁଦ୍ରାନୀତି କମିଟିର 6 ଜଣ ସଦସ୍ୟଙ୍କ ମଧ୍ୟରୁ 4 ଜଣ ସଦସ୍ୟ ଏହି ନୀତିଗତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ, ଆଜିକୁ ମିଶାଇ ଗତ 2 ଦିନ ହେବ ମୁଦ୍ରାନୀତି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅକ୍ଟୋବର 7-9 ତାରିଖ ପର୍ଯ୍ୟନ୍ତ ମୁଦ୍ରାନୀତି କମିଟିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଦାସ ଏ ନେଇ କହିଛନ୍ତି,
Resilient and steady growth in GDP enables monetary policy to focus unambiguously on inflation. It must continue to be disinflationary and resolute in its commitment to aligning inflation to the target of 4% on a durable basis. Accordingly, the Monetary Policy Committee decided to keep the policy repo rate unchanged at 6.5% in this meeting. Ensuring price stability eventually results and supports a period of sustained growth. Without price stability, high growth cannot be sustained. So therefore, especially in a situation where the GDP growth is holding up well, we have decided to focus on inflation and ensure price stability, mainly to support growth.
ଲୋକସଭା ସଂଶୋଧନ ଅଧିନିୟମ 2024 ଆଜି ଲୋକସଭାରେ ଆଗତ କରାଯାଇଛି। କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ ଏହି ବିଧେୟକ ଆଗତ କରିଛନ୍ତି। ୱାକଫ୍ ଅଧିନିୟମ 1995ରେ କେତେକ ସଂଶୋଧନ ସମ୍ପର୍କିତ ଏହି ଅଧିନିୟମ ଆଗତ କରାଯାଇଛି। ଏଥିରେ ଜମି ପଞ୍ଜୀକରଣ ଏବଂ ସର୍ବେକ୍ଷଣ ସମ୍ପର୍କିତ ମାମଲାଗୁଡ଼ିକ ନେଇ ରାଜ୍ୟସ୍ତରରେ ୱାକଫ୍ ବୋର୍ଡଗୁଡ଼ିକର ଅଧିକାର ସମ୍ପର୍କରେ ସଂଶୋଧନ କରାଯାଇଛି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ଏହି ବିଧେୟକ ଦ୍ୱାରା ଯେଉଁମାନେ ପ୍ରଭାବିତ ହେବେ ସେମାନେ ସେହି ସଂସ୍ଥାଗୁଡ଼ିକ ସହ ସରକାର ଆଲୋଚନା କରିବା ଆବଶ୍ୟକ। ସେ କହିଛନ୍ତି, ଏ କ୍ଷେତ୍ରରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକି ଅନ୍ୟ ସଭ୍ୟମାନଙ୍କ ପ୍ରସ୍ତାବ ଗ୍ରହଣ କରିବା ଉଚିତ୍। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର ଗୋଷ୍ଠୀର ସୁପ୍ରିୟା ସୋଲେ କହିଛନ୍ତି ଏହି ବିଲ୍ରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଲାଗି ଏହାକୁ ସ୍ଥାୟୀ ସମିତିକୁ ପଠାଯିବା ଉଚିତ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଆଜି ପରଲୋକ ଘଟିଛି। ଆଜି ସକାଳେ 80 ବର୍ଷ ବୟସରେ ତାଙ୍କ କୋଲକାତାସ୍ଥିତ ପାମ୍ ଆଭିନ୍ୟୁ ବାସଭବନରେ ପରଲୋକ ଘଟିଥିବା ଜଣାପଡ଼ିଛି। ଶ୍ରୀ ଭଟ୍ଟାଚାର୍ଯ୍ୟ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଅନେକ ଥର ଚିକିତ୍ସା ନିମନ୍ତେ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସିପିଏମ୍ର ଜଣେ ପ୍ରମୁଖ ସଦସ୍ୟ ଭାବେ ଶ୍ରୀ ଭଟ୍ଟାଚାର୍ଯ୍ୟ 2000-2011 ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ନିଜ ରାଜନୈତିକ ଜୀବନ ଆରମ୍ଭରେ ଶ୍ରୀ ଭଟ୍ଟାଚାର୍ଯ୍ୟ ଜଣେ ସ୍କୁଲ୍ ଶିକ୍ଷକ ଥିଲେ ଏବଂ ପରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ବିଧାୟକରୁ ଉପମୁଖ୍ୟମନ୍ତ୍ରୀ ଓ ପରେ 2000 ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଭଟ୍ଟାଚାର୍ଯ୍ୟ ଜଣେ ଆଗଧାଡ଼ିର ରାଜନୈତିକ ନେତା ଥିଲେ ଯିଏ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଧନ ଯୋଗୁଁ ପଶ୍ଚିମବଙ୍ଗ ସରକାର ତାଙ୍କ ସମ୍ମାନାର୍ଥେ ଆଜି ଛୁଟି ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସ। ସାମାନ୍ୟ ଓଜନ ବୃଦ୍ଧି ଯୋଗୁଁ ପ୍ୟାରିସ୍ ଅଲମ୍ପିକ୍ସ 2024ରୁ ବାଦ୍ ପଡ଼ିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ୍ କୁସ୍ତିଯୋଦ୍ଧାରୁ ସନ୍ନ୍ୟାସ ନେଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ତାଙ୍କ ଅବସର ନେବା ବିଷୟ ଘୋଷଣା କରିଛନ୍ତି। ଗତକାଲି 100 ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ଫୋଗାଟ୍ଙ୍କୁ 50 କିଲୋଗ୍ରାମ ମହିଳା କୁସ୍ତିଯୋଦ୍ଧା ପ୍ରତିଯୋଗିତାରୁ ବାଦ୍ ଦିଆଯାଇଥିଲା। ପ୍ୟାରିସ୍ ଅଲମ୍ପିକ୍ସରେ ଆଜି ବିଶ୍ୱ ଚମ୍ପିୟନ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ପ୍ରଦର୍ଶନ କରିବେ। ସେହିପରି ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ପାଇଁ ସ୍ପେନ୍ ସହ ମ୍ୟାଚ୍ ଖେଳିବ। କୁସ୍ତିରେ ଆଜି ଅପରାହ୍ନରେ 57 କିଲୋଗ୍ରାମ ବର୍ଗରେ ପୁରୁଷ କୁସ୍ତିଯୋଦ୍ଧା ଅମନ ସହରାୱତ ଫ୍ରି ଷ୍ଟାଇଲ୍ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା କୁସ୍ତିଯୋଦ୍ଧା ଅଂଶୁ 57 କିଲୋଗ୍ରାମ ଫ୍ରି ଷ୍ଟାଇଲ୍ ପର୍ଯ୍ୟାୟରେ ମଧ୍ୟ ପଡ଼ିଆକୁ ଓହ୍ଲାଇବେ। କେନ୍ଦ୍ର ସରକାର 33ଟି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଘୋଷଣା କରିଛନ୍ତି। ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସୂଚନା ଅନୁଯାୟୀ ଇସ୍ରୋ ଚନ୍ଦ୍ରଯାନ 3କୁ ମହାକାଶ ବିଜ୍ଞାନ ନିମନ୍ତେ ଏହି ପୁରସ୍କାର ଦିଆଯିବ। ଭାରତୀୟ ବିଜ୍ଞାନ ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଜି ପଦ୍ମନାଭନ୍ଙ୍କୁ ଜୈବିକ ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ରତ୍ନ ପୁରସ୍କାର ଦିଆଯିବା ପାଇଁ ଚୟନ କରାଯାଇଛି। ସେହିପରି ବିଜ୍ଞାନଶ୍ରୀ ପୁରସ୍କାର ପାଇଁ ଆନନ୍ଦ ରାମକୃଷ୍ଣନ୍, ସି ଉମେଶ ବୈଷ୍ଣୁ, ଭୀମ ସିଂ, ଆଦିମୂର୍ତ୍ତି ଆଦି, ସୟଦ ୱାଜ ଅହମ୍ମଦ ନକ୍ବି, ସଞ୍ଜୟ ବିହାରୀ ଏବଂ ରାହୁଲ ମୁଖାର୍ଜୀଙ୍କୁ ମନୋନୀତ କରାଯାଇଛି। ପ୍ୟାରିସ୍ ଅଲମ୍ପିକ୍ସରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଦିନେଶ ଫୋଗଟ୍ଙ୍କୁ ଅଯୋଗ୍ୟ ଘୋଷିତ କରିବା ଘଟଣାରେ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ଆଜି ରାଜ୍ୟସଭାରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଏହି ପ୍ରସଙ୍ଗ ଉତ୍ଥାପନ କରିବାକୁ ଚେଷ୍ଟା କରିଥିଲେ, ତେବେ ଗୃହର ଅଧ୍ୟକ୍ଷ ଜଗଦୀପ ଧନ୍ଖଡ୍ ଏହାକୁ ଗ୍ରହଣ କରିନଥିଲେ। ଦେଶର ଗ୍ରାମାଞ୍ଚଳରେ 77% ପରିବାରକୁ ଜଳ ଜୀବନ ମିଶନ ଅଭିଯାନରେ ପାଇପ୍ ଯୋଗେ ପାନୀୟ ଜଳ ଉପଲବ୍ଧ କରାଯାଇଛି। ଆଜି ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର 2019 ମସିହାରେ ଏହି ଯୋଜନା ଆରମ୍ଭ କରିଥିଲେ ଏବଂ ଏପର୍ଯ୍ୟନ୍ତ 15 କୋଟି ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ସଂସଦରେ ଆଜି ଆଳୁ ଏବଂ ପିଆଜର ଦର ବୃଦ୍ଧି ନେଇ ବିରୋଧୀ ଦଳଗୁଡ଼ିକ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ନେତାମାନେ କୃଷକଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଲାଗି କହିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ଅବସରରେ ଆଜି ସେଠାକାର ପ୍ରଧାନମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରେପୋରେଟ୍ ପୂର୍ବଭଳି 6.25% ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା। ଲୋକସଭାରେ ଆଗତ ହେଲା ୱାକଫ୍ ସଂଶୋଧନ ଅଧିନିୟମ 2024 ଏବଂ 33ଟି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର। ସମ୍ବାଦ ଶେଷ ହେଲା।